ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଉଷଦ ଉଷ୍ଣାକିଥି ରାଜ୍ୟ ପାଲିଥିଲା ମହାବିଶୁବ ସଂକ୍ରାନ୍ତି, ଓଡ଼ିଆ ନୂଆବଛର ଆଉ ହନୁମାନ ଜୟନ୍ତୀ। ଓଡ଼ିଶାର ସ୍ୱାଭିମାନ ଆଉ ଗୌରବକେ ନେଇକରି 14 ଦିନ ଧରିକିରି ଚାଲିଥିବା ଓଡ଼ିଆ ପକ୍ଷ ହେଲା ଉଦ୍ଯାପିତ। ସମ୍ବିଧାନ ପ୍ରଣେତା ଆଉ ସମାଜ ସଂସ୍କାରକ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ଆଉ ଘଟଗାଁ ତାରିଣୀ ମନ୍ଦିରର ବିକାଶ ଲାଗି 215 କୋଟି ଅଧିକା ଟଙ୍କାର ଡିପିଆର ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏଥର ପୁରା ଖବର। ଆଜ ହେଉଛେ ପବିତ୍ର ମହାବିଶୁବ ସଂକ୍ରାନ୍ତି। ଆଜିର ଦିନ ବସନ୍ତ ଋତୁ ଶେଷ ହେଇକରି ଗ୍ରୀଷ୍ମ ଋତୁ ମୂଲ ହେସି। ତାତିର ମୁକାବିଲା ଲାଗି ପଣା ପିଇବାର ପରମ୍ପରା ରହିଛେ। ହେଥିର୍ଲାଗି ଆଜିର ଦିନକେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏସି। ଓଡ଼ିଆ ପାଞ୍ଜି ହିସାବେ ମହାବିଶୁବ ସଂକ୍ରାନ୍ତି ବଛରର ପହିଲା ଦିନ ହେଇଥିବାନୁ ଆଜିର ଦିନକେ ଓଡ଼ିଆ ନୂଆ ବଛର ଭାବେ ବି ପାଳନ କରାଯାଏସି। ବଛର ମୂଲ ହେଉଥିବାନୁ ଘରେ ଘରେ ଦେବତାଙ୍କଠାରେ ଖାସ୍ ପୂଜା କରାଯାଇଛେ। ସେନ୍ତା ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ଶ୍ରୀହନୁମାନଙ୍କର ଭିଲ୍ ଆଜ ଜନ୍ମଦିନ। ସାରା ଦେଶେ ବଜରଙ୍ଗବଲି ହନୁମାନଙ୍କର ଜୟନ୍ତୀ ବଡ଼ା ଉଷ୍ଣାକିଥି ପାଳନ କରାଯାଉଛି। ଓଡ଼ିଆ ନୂଆବଛର ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ଜରି ରାଷ୍ଟ୍ରପତି କହିଛନ୍, ପଣା ସଂକ୍ରାନ୍ତି ସମାଜକେ ପ୍ରେମ ଆଉ ଶାନ୍ତିର ବାର୍ତ୍ତା ଦେସି। ଆନନ୍ଦ ଉଲ୍ଲାସର ଏହି ପରବ ଆମକୁ ଦେଶର ଲାଗି ସମର୍ପିତ ହୋଇକରି କାମ କରବାରକେ ତହକାସି ବୋଲି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ନୂଆବଛର ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଆଇବା ବଛର ସମକିରି ଜୀବନ୍ତି ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଦେଉ ବୋଲି କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଲଗା ମନ୍ତ୍ରୀମାନେ ମହାବିଶୁବ ସଂକ୍ରାନ୍ତି ଆଉ ଓଡ଼ିଆ ନୂଆବଛର ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ମହାବିଶୁବ ସଂକ୍ରାନ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାନ ଆଜି ଭିନ୍ ଭିନ୍ ଦେବାଳୟମାନଙ୍କେ ପାରମ୍ପରିକ ରୀତିନୀତି ଅନୁସାରେ ମେରୁ ପର୍ବ ପାଲିଥିଛି। ଦେବାଦେବୀମାନଙ୍କୁ ସ୍ୱତନ୍ତ୍ର ପଣା ପାଇଁ ଭୋଗ ଲଗାଯିବାର ସହିତ ମହାବିଶୁବ ଆଳତି କରାଯାଇଛି। ଅଷ୍ଟ ହନୁମାନ ମନ୍ଦିର ପୂଜା ଉତ୍ତରୁ ଗୋଟିଏ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ପଶ୍ଚିମ ଓଡ଼ିଶାନ ମହାବିଶୁବ ସଂକ୍ରାନ୍ତି ମହତ୍ୱ ବାବ୍ଦେ ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦେବାଶିଷ ପାଣ୍ଡିଆ କହିଛନ୍,
ଆଜି ମହାବିଶୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଆମର ଓଡ଼ିଆ ଜାତି ପାଇଁ ଏଇଟା ଗୋଟେ ବହୁତ ବଡ଼ ପର୍ବ। ଲୋକମାନେ ସୂର୍ଯ୍ୟ ଦେବତାଙ୍କୁ ସନ୍ତୁଷ୍ଟ କରିବାର ଲାଗି ପଣା ପାଣିର ବ୍ୟବସ୍ଥା କରିଥାନ୍ତି। ତେଣୁକରି ପଣା ସଂକ୍ରାନ୍ତି ଭାବରେ ଏହି ଦିବସ ମାନିଥିସନ୍। ବିଶେଷ କରି ଏଇ ଦିନ ବୃନ୍ଦାବତୀ ଦେବୀ ବା ତୁଳସୀ ଗଛକୁ ଲୋକମାନେ ସୂର୍ଯ୍ୟଙ୍କର ପ୍ରଖର କିରଣରୁ ରକ୍ଷା କରିବା ପାଇଁ ଉପରେ ଛାମୁଣ୍ଡିଆ ଦେଇଥାନ୍ତି ଏବଂ ତୁଳସୀ ଗଛ ମୂଳରେ ପାଣି ଧାରା ଦେଇଥାନ୍ତି। ଆମର ବର୍ଷ ଆରମ୍ଭ ହେସି ଆଜିର ଦିବସ ଠାରୁ। ଏଟାକି ହିନ୍ଦୁ ନବବର୍ଷ ଭାବରେ ମଧ୍ୟ ଗ୍ରହଣ କରାଯାଇସି ଆଉ ଏଇ ଦିନଠାରୁ ପାଞ୍ଜିର ଗଣନା ଆରମ୍ଭ ହେସି ଆଉ ଲୋକମାନେ ସାରା ଓଡ଼ିଶାରେ ଏଟାକି ଭାରି ଧୁମଧାମରେ ପାଳନ କରି ଆସିଛନ୍।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ଓଡ଼ିଆ ନୂଆବଛର ପାଳନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିକଶିତ ଓଡ଼ିଶା ଗଠନ ଲାଗି ସଂକଳ୍ପବଦ୍ଧ ହୋଇକରି କାମ କରବାରକେ କହିଛନ୍। ଏ ଅବସରରେ ହୁଲହୁଲି, ଝୁଟି, ରଙ୍ଗୋଲି ଆଉ ପାରମ୍ପରିକ ପିଠାପନା ପ୍ରଦର୍ଶନୀ ପ୍ରତିଯୋଗିତା ହୋଇଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ନୂଆବଛର ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗ ଦେଇକରି ଆଚରଣ ଆଉ ଉଚ୍ଚାରଣଟି ଓଡ଼ିଆର ଭାବକେ ପ୍ରଚାର ପ୍ରସାର କରବାର ଲାଗି କହିଥିଲେ। ବୌଦ୍ଧ ଜିଲ୍ଲାନ ଓଡ଼ିଆ ନୂଆବଛର, ମେରୁ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଆଉ ହନୁମାନ ଜୟନ୍ତୀ ଅବସରରେ ମନ୍ଦିରମାନଙ୍କେ ଜବର ଭିଡ଼ ହୋଇଛି। ଜିଲ୍ଲାର ଭିନ୍ ଭିନ୍ ଜାଗାନ ପଣା ଭିଲ୍ ବଣ୍ଟାଯାଇଛି। ହନୁମାନ ଜୟନ୍ତୀ ଅବସରରେ ଖଣ୍ଡା ପୂଜା ଆଉ ବାଇକ୍ ଶୋଭାଯାତ୍ରା ହୋଇଯାଇଛି। ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ଆଜି ଉପର ବେଲାନୁ ବିଶାଳ ଶୋଭାଯାତ୍ରା ବାହାରିଛେ। ସହରର ସବୁ ଇଲାକାନୁ ଭିନ୍ ଭିନ୍ ଆଖଡ଼ା ଦଲମାନେ ଶୋଭାଯାତ୍ରା ଥି ଜିଲ୍ଲା ସ୍କୁଲ ଛକ୍କେ ପହଞ୍ଚିବାର ଉତ୍ରୁ ବୃକ୍ସିଲ୍ ହନୁମାନ ମନ୍ଦିରନ ମହା ଆଳତି ହେବା। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ଓଡ଼ିଶା ଦିବସ ପାଳନ ଦିନୁ ଓଡ଼ିଆ ପକ୍ଷ ପାଳନ କରିଛନ୍। ଓଡ଼ିଶାର ସ୍ୱାଭିମାନ, ଗୌରବ, ପରିଚୟ, କଳା, ସଂସ୍କୃତିକୁ ନେଇକରି ଏପ୍ରିଲ 1 ତାରିଖରୁ ଆଜ ତକ୍ ଫି ଦିନେ ଗୋଟିଏ ଖାସ୍ ଢଙ୍ଗେ ଇତାକେ ପାଳନ କରାଯାଇଥିଲା। ଓଡ଼ିଆ ପକ୍ଷ ପାଳନର ଶେଷ ଦିନେ ଆଜ ମହାବିଶୁବ ସଂକ୍ରାନ୍ତି ଆଉ ଓଡ଼ିଆ ନୂଆବଛର ପାଳନ କରାଯାଇଥିଲା। ଭୁବନେଶ୍ୱର ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆଉ କିଛି ସମୟ ଉତ୍ତରୁ ଓଡ଼ିଆ ପକ୍ଷର ଉଦ୍ଯାପନୀ ସମାରୋହ ପାଳନ କରାଯିବା। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ନଭିଲ ଓଡ଼ିଆ ପକ୍ଷ ଉଦ୍ଯାପିତ ହୋଇଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କର 134 ନମ୍ବର ଜନ୍ମଦିନକେ ଆଜି ସାରା ଦେଶରେ ପାଳନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ବେଳା ସଂସଦ ପରିସରନ ଥିବା ପ୍ରେରଣାସ୍ଥଳକେ ଯାଇକରି ବିଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍, ବାବା ସାହେବ ତାଙ୍କର ପ୍ରେରଣାଦାୟୀ ଜୀବନଥି ବହୁତ ଅସୁବିଧାର ସାମ୍ନା କରବାର ସହିତ ନିଜର ଗୋଟିଏ ଖାସ୍ ପରିଚୟ ବନେଇ ପାରିଥିଲେ ଆଉ ନିଜର ଅସାଧାରଣ ସଫଳତା ଜରି ସାରା ପୃଥିବୀର ସମ୍ମାନର ଅଧିକାରୀ ହୋଇପାରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍, ଆମ୍ବେଦକରଙ୍କର ଆଦର୍ଶ ଆଉ ସିଦ୍ଧାନ୍ତ ଆତ୍ମନିର୍ଭର ଆଉ ବିକଶିତ ଭାରତ ନିର୍ମାଣକେ ବରକସ କରବାର ସହିତ ଗତି ଦେବା। ଭୁବନେଶ୍ୱର ରାଜଭବନଠାରେ ହୋଇଥିବା ଆମ୍ବେଦକର ଜୟନ୍ତୀ ପାଳନ ସମାରୋହଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇକରି ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏହି ଅବସରରେ ସେ କହିଛନ୍, ଭାରତୀୟ ସମ୍ଭିଧାନ ପ୍ରଣେତା ଭାରତରତ୍ନ ଭୀମରାଓ ଆମ୍ବେଦକରଙ୍କ ତ୍ୟାଗ ଆଉ ଆଦର୍ଶ ଦେଶବାସୀଙ୍କୁ ସବୁବେଳେ ରାସ୍ତା ଦେଖାବା। ସକାଳ ବେଳା ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫ ଭୁବନେଶ୍ୱରଠାରେ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଏଜି ଛକ୍ଠାରେ ସମ୍ଭିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରିଛନ୍। ବେଲବୁଡ଼େ ଜୟଦେବ ଭବନଠାରେ ହେବାର୍କେ ଥିବା ସାଧାରଣ ସଭାଥି ମୁଖ୍ୟମନ୍ତ୍ରୀଙ୍କ ସହିତ ବହୁତ ନେତାମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସମ୍ବଲପୁର ମୁଦିପଡ଼ା ଛକ୍ଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରିଛନ୍। ବାବା ସାହେବ ସାରା ଜୀବନ ଗରିବୀ, ନିଷ୍ପେଷିତ ଆଉ ପଛୁଆ ବର୍ଗ ଲୋକଙ୍କୁ ସଶକ୍ତ କରବାର ଦିଗେ ସମର୍ପିତ ଥିଲେ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଅନ୍ୟା ଦାସ ଆଉ ଅଧିକାରୀମାନେ ଯୋଗ ଦେଇକରି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିନ ମାଲ୍ୟାର୍ପଣ କରିଛନ୍। ନୂଆପଡ଼ା ଜିଲ୍ଲାନ ଆମ୍ବେଦକର ଜୟନ୍ତୀ ଅବସରରେ ଗୋଟିଏ ଶୋଭାଯାତ୍ରା ଖଡ଼ିଆଲ ଅଗ୍ରସେନ ଭବନରୁ ବାହାରିକରି ଆମ୍ବେଦକର ଛକ ତକ ଯାଇଥିଲା। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିନ ମାଲ୍ୟାର୍ପଣ କରବାର ଉତ୍ତରୁ ଧର୍ମଶାଳାନ ଗୋଟିଏ ସାଧାରଣ ସଭା ହୋଇଥିଲା। ସେନ୍ତା ଜିଲ୍ଲା ଅନୁସୂଚିତ ଜାତି କଲ୍ୟାଣ ସମିତି ତରଫରୁ ନୂଆପଡ଼ା ସହରରେ ଗୋଟିଏ ବାଇକ୍ ଶୋଭାଯାତ୍ରା ହୋଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ପ୍ରଶାସନ ତରଫରୁ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସହରନ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରିକରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା କରାଯାଇକରି ପୁରସ୍କୃତ କରାଯାଇଥିଲା। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ହୋଇଥିବା ଆମ୍ବେଦକର ଜୟନ୍ତୀ ସମାରୋହଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାସଙ୍କ ସହିତ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପ୍ରଶାସନ ତରଫରୁ ହୋଇଥିବା ଆମ୍ବେଦକର ଜୟନ୍ତୀ ସମାରୋହଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ତାରିଣୀ ମନ୍ଦିର ଆଉ ତାର ପାରିପାର୍ଶ୍ୱିକ ବିକାଶ ଲାଗି 215 କୋଟିନୁ ଅଧିକା ଟଙ୍କାର ଡିପିଆର୍ ତିଆରି ହୋଇଛି ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଆ ନୂଆ ବଛର ଅବସରରେ କେନ୍ଦୁଝର ଯାଇକରି ମା ତାରିଣୀଙ୍କର ଦର୍ଶନ କରିଛନ୍। ମନ୍ଦିରର ବିକାଶ କାମ ଖୁବ୍ ଜଲ୍ଦି ମୂଲ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଘଟଗାଁରେ ପ୍ରସିଦ୍ଧ ମା ତାରିଣୀ ପୀଠର ସାମଗ୍ରିକ ବିକାଶ କରିବା ପାଇଁ ଏକ ଡିପିଆର୍ ପ୍ରସ୍ତୁତ କରାଯାଉଅଛି ଏବଂ ସେଥିପାଇଁ ମଧ୍ୟ ଆମ ଚଳିତ ବର୍ଷ ଆର୍ଥିକ ବଜେଟ୍ରେ ତାର ବ୍ୟବସ୍ଥା କରାହୋଇଛି। 215 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମା ତାରିଣୀ ପୀଠ ଏବଂ ତାହାର ପରିକ୍ରମା କିଭଳି ଭାବରେ ଏହାର ସୌନ୍ଦର୍ଯ୍ୟକରଣ କରାଯିବ, ବିକଶିତ କରାଯିବ, ସେଥିପାଇଁ ଡିପିଆର୍ ପ୍ରସ୍ତୁତ ସରିଲା ମାତ୍ରେ ହିଁ ତାର ଶୁଭ ଦିଆଯିବ ଏବଂ କାର୍ଯ୍ୟକ୍ରମ ଆରମ୍ଭ ହେବ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ନିର୍ବାଚନ ମଣ୍ଡଳୀ ସମ୍ବଲପୁରନ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ସନାତନପାଲି ଆର୍ଏମ୍ସି ମାର୍କେଟର ଶିଳାନ୍ୟାସ କରିକରି ପୁଷ୍ପ କୃଷି ମେଲାକେ ଶ୍ରୀ ପ୍ରଧାନ ଉଦ୍ଘାଟନ କରିଛନ୍। ଆଇବା 20 ତାରିଖ ତକ ରାଜ୍ୟର ବଡ଼ଭାଗୀ ଜାଗାନ ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ। ଆଜ୍ ଆଉ ଆଇବା କାଏଲ ରାଜ୍ୟର ଉପକୂଳ, ଦକ୍ଷିଣ ଆଉ ଆଭ୍ୟନ୍ତର ଜିଲ୍ଲାମାନଙ୍କେ ଧୁକାଗଡ଼ି ଆଉ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ପୂର୍ବାନୁମାନ କରାଯାଇଛି। ଶେଷ ମୁଖିଆ ଖବର ଫେରଘେ। ଉଷତ ଉଷ୍ଣାକିଥି ରାଇଜେ ପାଲିଥିଲା ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବଛର ଆଉ ହନୁମାନ ଜୟନ୍ତୀ। ଓଡ଼ିଶାର ସ୍ୱାଭିମାନ ଆଉ ଗୌରବକେ ନେଇକରି 14 ଦିନ ଧରିକି ଚାଲିଥିବା ଓଡ଼ିଆ ପକ୍ଷ ହେଲା ଉଦ୍ଯାପିତ। ସମ୍ବିଧାନ ପ୍ରଣେତା ଆଉ ସମାଜ ସଂସ୍କାରକ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ଆଉ ଘଟଗାଁ ତାରିଣୀ ମନ୍ଦିରର ବିକାଶ ଲାଗି 215 କୋଟିନୁ ଅଧିକା ଟଙ୍କାର ଡିପିଆର୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।